Acasobani. ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପ୍ରତ୍ୟେକଙ୍କ ଜୀବନରେ ବିଦ୍ୟାଳୟ ଶିକ୍ଷାରୁ ସଶକ୍ତିକରଣ ଏବଂ ସାମର୍ଥ୍ୟର ବିକାଶ ଘଟିଥାଏ, କହିଲେ ରାଷ୍ଟ୍ରପତି। ଅଧିକ ପରିମାଣରେ ଡାଲିଜାତୀୟ ଶସ୍ୟର ସଂରକ୍ଷଣ କରିବା ପାଇଁ ସରକାର ନେଉଛନ୍ତି ପଦକ୍ଷେପ, ଲୋକସଭାରେ ଉତ୍ତର ରଖିଲେ ବିଭାଗୀୟ ମନ୍ତ୍ରୀ। 46,000 ମେଟ୍ରିକ୍ ଟନ୍ ରନ୍ଧନ ଗ୍ୟାସ୍ ବହନ କରି ଗୁଜରାଟ ବନ୍ଦରରେ ପହଞ୍ଚିଲା ଜାହାଜ ନନ୍ଦାଦେବୀ। ଆଫଗାନିସ୍ତାନର କାବୁଲ ଡାକ୍ତରଖାନା ଉପରେ ପାକିସ୍ତାନର ଆକ୍ରମଣକୁ ଭାରତର ନିନ୍ଦା। ଏବଂ ଫ୍ରାନ୍ସରେ ଆଜିଠାରୁ ଆରମ୍ଭ ହେଉଛି ଓର୍ଲିଆନ୍ସ ମାଷ୍ଟର୍ସ ସୁପର 300 ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ। ଶିକ୍ଷା ଆମ ଜୀବନରେ ସୁଯୋଗ ସୃଷ୍ଟି କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ଏବଂ ସଫଳତା ହାସଲ ଦିଗରେ ଏହା ପଥ ଉନ୍ମୁକ୍ତ କରିଥାଏ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି। ନୂଆଦିଲ୍ଲୀରେ ଆଜି ଅକ୍ଷୟ ପାତ୍ର ଫାଉଣ୍ଡେସନ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି, ବିଦ୍ୟାଳୟ ଶିକ୍ଷା ସ୍ତରରୁ ହିଁ ସଶକ୍ତିକରଣ ଏବଂ ସାମର୍ଥ୍ୟ ବିକାଶର ପ୍ରକ୍ରିୟା ଆରମ୍ଭ ହୋଇଥାଏ।
ଶିକ୍ଷା ଓ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ସାଧନ ହେ ଯେ ବ୍ୟକ୍ତି କେ ଜୀବନ ମେ ଅବସର ନିର୍ଦ୍ଧାରିତ କାଟି ହେ ତଥା ଉସକି ସଫଳତା କା ମାର୍ଗ ପ୍ରଶସ୍ତ କାଟି। ଶିକ୍ଷା ପରିବର୍ତ୍ତନ ଔର ସଶକ୍ତିକରଣ କା ପ୍ରଭାବୀ ମାଧ୍ୟମ ବି ହେ। ସଶକ୍ତିକରଣ ଔର କ୍ଷମତା ନିର୍ମାଣ କି ପ୍ରକ୍ରିୟା ତବ ସେ ହି ଆକାର ଲେନେ ଲଗତି ହେ ଯୋ ବଚ୍ଚେ ବିଦ୍ୟାଳୟ ଜାନା ଶୁରୁ କରତେ। ବିଦ୍ୟାଳୟ ହି ବଚ୍ଚଙ୍କ ବୋଷ କୌଶଲ ଔର ଅନୁଭବ ପ୍ରଦାନ କରତା ହେ ଜିନକି ସରାହନା ସେ ବେ ଦୈନିକ ଜୀବନ କି ଚୁନୌତିଓଁ କା ପ୍ରଭାବୀ ଢଙ୍ଗ ସେ ସାମ୍ନା କର ସକତେ ହେ ଔର ଜିମେଦାର ତଥା ସଜଗ ନାଗରିକ ବନ ସକତେ ହେ।
ବିଦ୍ୟାଳୟ ଗୁଡ଼ିକରେ ମଧ୍ୟାହ୍ନ ଭୋଜନ ଯୋଗାଇ ଦେଉଥିବା ଅକ୍ଷୟ ପାତ୍ର ଫାଉଣ୍ଡେସନକୁ ପ୍ରଶଂସା କରି ରାଷ୍ଟ୍ରପତି କହିଛନ୍ତି, ପିଏମ୍ ପୋଷଣ ଶକ୍ତି ନିର୍ମାଣ ଯୋଜନାରେ କେନ୍ଦ୍ର ସରକାର ବିଶ୍ୱର ସର୍ବବୃହତ ମଧ୍ୟାହ୍ନ ଭୋଜନ ଯୋଜନା ଜାରି ରଖିଛନ୍ତି। ଏକ ସୁସ୍ଥ ଏବଂ ଦୃଢ଼ ଦେଶ ଗଠନ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଏହି କାର୍ଯ୍ୟକ୍ରମ କୋଟି କୋଟି କୋମଳମତୀ ଛାତ୍ରଛାତ୍ରୀଙ୍କ ପୁଷ୍ଟିଜନିତ ସମସ୍ୟାର ସମାଧାନ କରୁଥିବା ବେଳେ ଅଧିକରୁ ଅଧିକ ଛାତ୍ରଛାତ୍ରୀମାନଙ୍କ କ୍ଷେତ୍ରରେ ସୃଷ୍ଟି ହେଉଥିବା ପ୍ରତିବନ୍ଧକକୁ ଦୂର କରିପାରିଛି।
ନିଶୁଳ୍କ ଭୋଜନ କାର୍ଯ୍ୟକ୍ରମ କେ ଲାଭାର୍ଥୀ ହି ନହିଁ ହେ ବଲ୍କି ଦେଶ କେ ଉଜ୍ଜଲ ଭବିଷ୍ୟତ କେ ନିର୍ମାତା ଭି ହେ। ଆଜ ଯୋ ପୌଷ୍ଟିକ ଭୋଜନ ଉନେ ମିଲ ରହା ହେ ଓ ବାସ୍ତବ ମେ ହମାରେ ରାଷ୍ଟ୍ର କି ମାନବ ପୁଞ୍ଜି କେ ଲିଏ କିଆ ଏ ନିବେଶ ହେ। ସ୍ୱସ୍ଥ ଶିକ୍ଷିତ ଔର ଉର୍ଜାବାନ ବଚ୍ଚେ ହି ଆଗେ ଚଲକର ଭାରତ କେ କାର୍ଯ୍ୟ ଶକ୍ତି ବନେଙ୍ଗେ ଔର ବର୍ଷ 2047 ତକ 30 ଟ୍ରିଲିୟନ୍ ଡଲାର କି ଅର୍ଥବ୍ୟବସ୍ଥା କେ ଲକ୍ଷ୍ୟ କୁ ପ୍ରାପ୍ତ କରନେ ମେ ପ୍ରଭାବୀ ଭୂମିକା ନିଭାଏଙ୍ଗେ।
କୃଷକମାନଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ସ୍ୱଚ୍ଛ ଉତ୍ତରଦାୟିତ୍ୱ ଏବଂ ସମୟାନୁବର୍ତ୍ତୀ ଦେୟ ପ୍ରଦାନ ନିମନ୍ତେ କେତେକ ପରିବର୍ତ୍ତନ କରିଛନ୍ତି। ଲୋକସଭାରେ ଆଜି ଅତିରିକ୍ତ ପ୍ରଶ୍ନର ଉତ୍ତରରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି, ପୂର୍ବରୁ କୃଷକମାନଙ୍କୁ ସେମାନଙ୍କ ଦେୟ ପାଇବା ପାଇଁ ଅନେକ ମାସ ଧରି ଅପେକ୍ଷା କରିବାକୁ ପଡୁଥିଲା। ସେ କହିଛନ୍ତି, ଏହି ପରିବର୍ତ୍ତନ ଅନୁଯାୟୀ କୃଷି ସମ୍ବନ୍ଧିତ ଦେୟ କ୍ଷେତ୍ରରେ ଯଦି ବୀମା କମ୍ପାନୀଗୁଡ଼ିକ 21 ମାସ ମଧ୍ୟରେ ଅଭିଯୋଗର ସମାଧାନ କରିବାରେ ବିଫଳ ହୁଅନ୍ତି, ସେ କ୍ଷେତ୍ରରେ 12% ସୁଧ ଦେବାକୁ ହେବ। ମନ୍ତ୍ରୀ ସୂଚନା ଦେଇଛନ୍ତି, ଯଦି ରାଜ୍ୟ ସରକାର ଏହି ପ୍ରକ୍ରିୟାରେ ବିଳମ୍ବ କରୁଥାନ୍ତି ତେବେ ମଧ୍ୟ କୃଷକମାନଙ୍କୁ ରାଜ୍ୟ ସରକାର 12% ସୁଧ ପ୍ରଦାନ କରିବେ। ଏ ସମ୍ବନ୍ଧୀୟ ଅଭିଯୋଗଗୁଡ଼ିକ କୃଷି ରକ୍ଷକ ପୋର୍ଟାଲରେ କରାଯାଇପାରିବ ବୋଲି ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି। ସେ ସୂଚନା ଦେଇଛନ୍ତି, ଏପର୍ଯ୍ୟନ୍ତ 2,71,000 ଅଭିଯୋଗ ପଞ୍ଜିକୃତ ହୋଇଥିବା ବେଳେ ସରକାର ସେଗୁଡ଼ିକର ଯାଞ୍ଚ କରି ଦୃଢ଼ ପଦକ୍ଷେପ ଗ୍ରହଣ କରୁଛନ୍ତି। ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି, ଚଳିତ ବର୍ଷ ପାଇଁ ବିଭିନ୍ନ କୃଷି ଉତ୍ପାଦର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରାଯାଇଛି। ଆଗାମୀ ଦିନରେ ସରକାର ଅଧିକ ପରିମାଣର ଡାଲିଜାତୀୟ ଶସ୍ୟ ସଂରକ୍ଷଣ କରିବେ ବୋଲି ସେ ଗୃହକୁ ଅବଗତ କରିଛନ୍ତି। ଲୋକସଭାରେ ଆଜି ସର୍ବସମ୍ମତିକ୍ରମେ ପ୍ରସ୍ତାବ ଗୃହୀତ ହେବା ପରେ 8 ଜଣ ସାଂସଦଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରାଯାଇଛି। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ସମ୍ପୃକ୍ତ ସଦସ୍ୟମାନଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର ସମ୍ପର୍କିତ ପ୍ରସ୍ତାବ ଆଗତ କରିଥିଲେ। ସେହି ସଦସ୍ୟମାନଙ୍କ ମଧ୍ୟରେ କଂଗ୍ରେସର ମଣିକାମ ଟାଗୋର, ଅମରିନ୍ଦର ସିଂ ରାଜା ୱାରିଂ, ଗୁରୁଜିତ ସିଂ ଔଜଲା, ହିବି ଏଡେନ୍, ଡିନ୍ କୁରିଆକୋଜ, ପ୍ରଶାନ୍ତ ପାଡୋଲେ ଏବଂ କିଶନ କୁମାର ରେଡ୍ଡି ଓ ସିପିଆଇଏମ୍ର ଏସ୍ ଭେଙ୍କଟେଶ ରହିଛନ୍ତି। 8 ଜଣ ସଦସ୍ୟଙ୍କୁ ଅନୁଚିତ ବ୍ୟବହାର ଲାଗି ଗତମାସ 3 ତାରିଖରେ ବଜେଟ୍ ଅଧିବେଶନ କାଳରେ ନିଲମ୍ବନ କରାଯାଇଥିଲା। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ।
ମୁଁ ନିଖିଲ କହୁଛି। ଚନ୍ଦ୍ରାଲ ଟିମ୍ କଳାହାଣ୍ଡି ପୁଲିସ ପାଖରେ ସରେଣ୍ଡର କରିବା ପରେ ବିଜିଏନ୍ ସହ ରାଜ୍ୟର ପୁରା ଡିଭିଜନ ଖାଲି ହୋଇସାରିଲାଣି। କେବଳ ତୁମେ 15 ଜଣ ବାକି ଅଛ। ତୁମମାନେ ଏମିତି ଥିବ ଆଉ ତୁମ ଭିତରୁ କିଛି କିଛି ସାଥୀ ଲୁଚି ପଳାଇ ଆସି ସରେଣ୍ଡର କରୁଥିବେ। ଏମିତି ତୁମମାନଙ୍କୁ ନୁକସାନ ହେବ ସିନା, ଫାଇଦା କିଛି ହେବ ନାହିଁ। ତେଣୁ ତୁମେ ସମସ୍ତେ ଏକାଥରରେ ଆସି ସରେଣ୍ଡର କରନ୍ତୁ। ତୁମର ଜଣେ କମ୍ରେଡ୍ ଭାବେ ଶୁକ୍ର ଶିଲକ ମୋର ପରାମର୍ଶ, ମାର୍ଚ୍ଚ 31 ସୁଦ୍ଧା ଆସି ସରେଣ୍ଡର କଲେ ଭଲ। ମାର୍ଚ୍ଚ 31 ପରେ ସରକାର ସରେଣ୍ଡରକୁ ଆଉ ଗ୍ରହଣ କରିବେ ନାହିଁ। ଏପରି କ୍ଷେତ୍ରରେ ଏକ ରାଜ୍ୟ କମିଟି ସଦସ୍ୟ ଭାବେ ଦାୟିତ୍ୱ ତୁଲାଉଥିବା କମ୍ରେଡ୍ ଶୁକ୍ରକୁ ମୋର ବିଶେଷ ପରାମର୍ଶ, ସମସ୍ତଙ୍କୁ ବୁଝାଇ ସାଙ୍ଗରେ ଧରି ଆସ। ସେମାନେ ଯଦି ଆସିବାକୁ ରାଜି ନାହାନ୍ତି, ତୁମେ ନିଜେ ଆସି ସରେଣ୍ଡର କର। ମୋର ଏଇ ମୋବାଇଲ ନମ୍ବର 9437643839 ଆଉ ଥରେ କହିରହୁଛି 9437643839 କଣ୍ଟାକ୍ଟ କଲେ ମୁଁ ଯାଇ ତୁମମାନଙ୍କୁ ନେଇ ଆସିବି। ନଚେତ କୌଣସି ସାମ୍ବାଦିକ ବା ସରପଞ୍ଚଙ୍କ ସହାୟତାରେ ଆସି ସରେଣ୍ଡର କରନ୍ତୁ। ତୁମମାନଙ୍କ ଅପେକ୍ଷାରେ ନିଖିଲ, ପୂର୍ବୀ ସବ୍ଜୋନାଲ ବ୍ୟୁରୋ ସଚିବ।
ଏଲ୍ପିଜି ଇନ୍ଧନ ବୋଝେଇ ଜାହାଜ ନନ୍ଦାଦେବୀ ଆଜି ଗୁଜରାଟର ଦେବଭୂମି ଦ୍ୱାରକା ଜିଲ୍ଲା ଅନ୍ତର୍ଗତ ୱାଦିନାର ବନ୍ଦରରେ ପହଞ୍ଚିଛି। ଏହି ଜାହାଜ କତାରରୁ ବାହାରି ହରମୁଜ ପ୍ରଣାଳୀ ଦେଇ 46,000 ମେଟ୍ରିକ୍ ଟନ୍ ଏଲ୍ପିଜି ଗ୍ୟାସ୍ ବହନ କରି ଭାରତରେ ପହଞ୍ଚିଛି। ଆମ ସମ୍ଭାଦଦାତା ଜଣାଇଛନ୍ତି, ଜାହାଜରୁ ଏଲ୍ପିଜି ଖାଲି ହେବା ପ୍ରକ୍ରିୟା ଆରମ୍ଭ କରାଯାଇଛି। ଗତକାଲି ଅନ୍ୟ ଏକ ଏଲ୍ପିଜି ବୋଝେଇ ଜାହାଜ ମୁନ୍ଦ୍ରା ବନ୍ଦରରେ ପହଞ୍ଚିଥିଲା। କାବୁଲର ଏକ ଡାକ୍ତରଖାନା ଉପରେ ପାକିସ୍ତାନର ଆକ୍ରମଣକୁ ଭାରତ ଦୃଢ଼ ନିନ୍ଦା କରିଛି। ଏକ ବିବୃତ୍ତିରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ପାକିସ୍ତାନର ଭୀରୁତାପୂର୍ଣ୍ଣ ଆକ୍ରମଣରେ ବହୁ ସଂଖ୍ୟାରେ ସାଧାରଣ ଲୋକ ପ୍ରାଣ ହରାଇଛନ୍ତି। ସେ କହିଛନ୍ତି, ପାକିସ୍ତାନ ଏବେ ବହୁ ଲୋକଙ୍କୁ ହତ୍ୟା କରି ସାମରିକ ପରିଚାଳନାର ରୂପ ଦେବାକୁ ଚାହୁଁଛି। ଆଫଗାନିସ୍ତାନର ସାର୍ବଭୌମତ୍ୱ ଉପରେ ପାକିସ୍ତାନର ଏଭଳି ଆକ୍ରମଣ ନିନ୍ଦନୀୟ ବୋଲି ଭାରତ କହିଛି। ଗତକାଲି ରାତିରେ କାବୁଲର ଏକ ଡାକ୍ତରଖାନା ଉପରେ ପାକିସ୍ତାନର ବିମାନ ଆକ୍ରମଣରେ 400 ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ 250 ଅଧିକ ଆହତ ହୋଇଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି, ଭାରତ ଏବଂ ୟୁରୋପୀୟ ସଂଘ ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତି କ୍ଷେତ୍ରରେ ଦ୍ୱିପକ୍ଷୀୟ ବୁଝାମଣା ଏକ ନୂତନ ଆଭିମୁଖ୍ୟ ସୃଷ୍ଟି କରିଛି। ବ୍ରସେଲ୍ସ ଗସ୍ତ ଶେଷ କରିବା ପରେ ଡକ୍ଟର ଜୟଶଙ୍କର କହିଛନ୍ତି, ମୁକ୍ତ ବାଣିଜ୍ୟ ଚୁକ୍ତି ଉଭୟ ଭାରତ ଏବଂ ୟୁରୋପୀୟ ସଂଘ ମଧ୍ୟରେ କେବଳ ବ୍ୟାପକ ଅର୍ଥନୈତିକ ସୁଯୋଗକୁ ଉନ୍କକ୍ତ କରିବ ନାହିଁ, ବରଂ ଉଭୟ ପକ୍ଷ ରଣନୈତିକ ଦୃଷ୍ଟିରୁ ମିଳିତ ଭାବେ କାର୍ଯ୍ୟ କରିବେ। ଏହି ଗସ୍ତକାଳରେ ଡକ୍ଟର ଜୟଶଙ୍କର ୟୁରୋପୀୟ ପରିଷଦର ଅଧ୍ୟକ୍ଷ ଆଣ୍ଟ୍ରୋନିଓ କୋସ୍ତା ଏବଂ ୟୁରୋପୀୟ କମିଶନର ଅଧ୍ୟକ୍ଷ ଉର୍ସୁଲା ଭୋନ୍ ଡେର୍ ଲେୟନ୍ ଏବଂ ୟୁରୋପୀୟ ସଂଘର ବୈଦେଶିକ ବ୍ୟାପାର ଓ ସୁରକ୍ଷା ପ୍ରତିନିଧି କାଜା କଲାସ୍କ ସହ ଆଲୋଚନା କରିଥିଲେ। ସେ ୟୁରୋପୀୟ ସଂଘ ପ୍ରତିପକ୍ଷ ଏବଂ ଅନ୍ୟ ନେତୃବୃନ୍ଦଙ୍କ ସହ ପୃଥକ ପୃଥକ ଆଲୋଚନା କରିଥିବା ଜଣାପଡ଼ିଛି। ବୈଠକରେ ଉଭୟ ଭାରତ ଓ ୟୁରୋପୀୟ ସଂଘ ବାଣିଜ୍ୟ ଓ ନିବେଶ ବିକାଶ କ୍ଷେତ୍ରରେ ସକ୍ରିୟ ଭାବେ ସହଭାଗୀ ହୋଇ ମୁକ୍ତ ବାଣିଜ୍ୟ ଚୁକ୍ତିର ଲାଭ ଉଠାଇବେ। ଡକ୍ଟର ଜୟଶଙ୍କର କହିଛନ୍ତି, ବିଶ୍ୱରେ ଜାରି ରହିଥିବା ଅନିୟନ୍ତ୍ରିତ ପରିସ୍ଥିତି ମଧ୍ୟରେ ଭାରତ ଓ ୟୁରୋପୀୟ ସଂଘ ସ୍ଥାୟିତ୍ୱ ରକ୍ଷା କରିବେ ବୋଲି ଆଲୋଚନା ହୋଇଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ନିଶାଦ୍ରବ୍ୟ ନିୟନ୍ତ୍ରଣ ବ୍ୟୁରୋ ଏନ୍ସିବିର ପ୍ରତିଷ୍ଠା ଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଶାହା କହିଛନ୍ତି, ନିଶାଦ୍ରବ୍ୟ ନିୟନ୍ତ୍ରଣ ବ୍ୟୁରୋ ପ୍ରଧାନମନ୍ତ୍ରୀଙ୍କ ନିଶାମୁକ୍ତ ଭାରତ ଲକ୍ଷ୍ୟ ପୂରଣ ଦିଗରେ ଦାୟିତ୍ୱର ସହ କାର୍ଯ୍ୟ କରୁଛି। ଦେଶର ଯୁବପିଢ଼ିଙ୍କୁ ନିଶାଦ୍ରବ୍ୟ ପ୍ରଭାବରୁ ସୁରକ୍ଷା ଦେବା ଲାଗି ଏନ୍ସିବି ଏକ ପ୍ରମୁଖ ପ୍ରତିଷ୍ଠାନ ଭାବେ ତା'ର କାର୍ଯ୍ୟଧାରା ବଜାୟ ରଖିଥିବାରୁ ଦେଶ ସମ୍ପୃକ୍ତ ପ୍ରତିଷ୍ଠାନର ଉତ୍ସର୍ଗୀକୃତ ମନୋଭାବକୁ ସମ୍ମାନ ଜଣାଉଛି ବୋଲି ଶ୍ରୀ ଶାହା କହିଛନ୍ତି। ନାଇଜେରିଆର ମୈଦୁଗୁରି ସହରର ଦକ୍ଷିଣାଞ୍ଚଳରେ ଗତ ରାତିରେ ଆତ୍ମଘାତୀ ବୋମା ବିସ୍ଫୋରଣରେ 23 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 100 ଅଧିକ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ ବୋର୍ନ ରାଜ୍ୟର ମୈଦୁଗୁରି ଅଞ୍ଚଳରେ 3 ବିସ୍ଫୋରଣ ଘଟିଥିଲା। ସେଠାକାର ପୁଲିସ୍ ସୂଚନା ଅନୁଯାୟୀ ଆତ୍ମଘାତୀ ବିସ୍ଫୋରଣ ପାଇଁ କୌଣସି ଗୋଷ୍ଠୀ ନିଜକୁ ଏପର୍ଯ୍ୟନ୍ତ ଦାୟୀ କରିନାହାନ୍ତି। ଘଟଣାସ୍ଥଳରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ଲାଗି ସୁରକ୍ଷାବଳ ମୁତୟନ କରାଯାଇଛି। ଭାରତୀୟ ନିର୍ବାଚନ ଆୟୋଗଙ୍କ ଦ୍ୱାରା ପଶ୍ଚିମବଙ୍ଗରେ ପ୍ରଶାସନିକ ଅଦଳବଦଳକୁ ନେଇ ତୃଣମୂଳ କଂଗ୍ରେସ ଅଧ୍ୟକ୍ଷ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ମୁଖ୍ୟ ନିର୍ବାଚନ ଆୟୋଗ ଜ୍ଞାନେଶ କୁମାରଙ୍କ ନିକଟକୁ ଏକ ପତ୍ର ଜରିଆରେ ସେ କହିଛନ୍ତି, ବିଧାନସଭା ନିର୍ବାଚନ ଘୋଷଣା ହେବାର ମାତ୍ର କିଛି ଘଣ୍ଟା ମଧ୍ୟରେ ରାଜ୍ୟର ଉଚ୍ଚପଦସ୍ଥ ଅଧିକାରୀମାନଙ୍କର ଅଦଳବଦଳ କରାଯାଇଛି। ଫ୍ରାନ୍ସରେ ଆଜିଠାରୁ ଅର୍ଲିଆନ୍ସ ମାଷ୍ଟର୍ସ ସୁପର 300 ବ୍ୟାଡ୍ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେଉଛି। ମହିଳା ଏବଂ ପୁରୁଷ ଏକକରେ ଆଜି କ୍ୱାଲିଫାୟର୍ ମ୍ୟାଚ୍ ଅନୁଷ୍ଠିତ ହେବ। ବରିଷ୍ଠ ଖେଳାଳି କିଦାମ୍ବି ଶ୍ରୀକାନ୍ତ ଏବଂ ଆୟୁଷ ସେଟ୍ଟି ଓ ତାନ୍ଭି ଶର୍ମା ଆସନ୍ତାକାଲି ସେମାନଙ୍କର ପ୍ରତିଯୋଗିତା ଆରମ୍ଭ କରିବେ। କାନ୍ଧରେ ଆଘାତ ଯୋଗୁଁ ଏଚ୍ଏସ୍ ପ୍ରଣୟ ପ୍ରତିଯୋଗିତାରୁ ଓହରି ଯାଇଛନ୍ତି। ପ୍ରତ୍ୟେକଙ୍କ ଜୀବନରେ ବିଦ୍ୟାଳୟ ଶିକ୍ଷାରୁ ସଶକ୍ତିକରଣ ଏବଂ ସାମର୍ଥ୍ୟର ବିକାଶ ଘଟିଥାଏ, କହିଲେ ରାଷ୍ଟ୍ରପତି। ଅଧିକ ପରିମାଣରେ ଡାଲିଜାତୀୟ ଶସ୍ୟର ସଂରକ୍ଷଣ କରିବା ପାଇଁ ସରକାର ନେଉଛନ୍ତି ପଦକ୍ଷେପ, ଲୋକସଭାରେ ଉତ୍ତର ରଖିଲେ ବିଭାଗୀୟ ମନ୍ତ୍ରୀ। 46,000 ମେଟ୍ରିକ୍ ଟନ୍ ରନ୍ଧନ ଗ୍ୟାସ୍ ବହନ କରି ଗୁଜରାଟ ବନ୍ଦରରେ ପହଞ୍ଚିଲା ଜାହାଜ ନନ୍ଦାଦେବୀ। ଆଫଗାନିସ୍ତାନର କାବୁଲ ଡାକ୍ତରଖାନା ଉପରେ ପାକିସ୍ତାନର ଆକ୍ରମଣକୁ ଭାରତର ନିନ୍ଦା। ଏବଂ ଫ୍ରାନ୍ସରେ ଆଜିଠାରୁ ଆରମ୍ଭ ହେଉଛି ଓର୍ଲିଆନ୍ସ ମାଷ୍ଟର୍ସ ସୁପର 300 ବ୍ୟାଡ୍ମିଣ୍ଟନ ଟୁର୍ଣ୍ଣାମେଣ୍ଟ।